ਆਕਾਸ਼ਬਾਣੀ ସମ୍ବାଦ ପଢୁଛନ୍ତି ଆଦିତ୍ୟନାରାୟଣ ଦାସ। ମୁଖ୍ୟ ସମ୍ବାଦ, ଆସାମ, କେରଳମ୍ ଏବଂ ପୁଡୁଚେରୀରେ ଶେଷ ହେଲା ନିର୍ବାଚନ ପ୍ରଚାର, ଆସନ୍ତା ଗୁରୁବାର ଦିନ ହେବ ମତଦାନ, ଦେଶବ୍ୟାପୀ ତୈଳ ଏବଂ ଗ୍ୟାସ୍ ଯୋଗାଣ ସ୍ୱାଭାବିକ ରହିଥିବା ସ୍ୱଷ୍ଟ କଲେ ସରକାର, ସାବରିମାଳା ମନ୍ଦିର ସମେତ କେତେକ ଧାର୍ମିକ ସ୍ଥଳୀରେ ମହିଳା ଶ୍ରଦ୍ଧାଳୁଙ୍କ ପ୍ରବେଶ ସଂକ୍ରାନ୍ତ ଆବେଦନଗୁଡ଼ିକ ଉପରେ ସୁପ୍ରିମକୋର୍ଟରେ ଶୁଣାଣି ଆରମ୍ଭ, ଦିଲ୍ଲୀର ଅନଧିକୃତ କଲୋନୀଗୁଡ଼ିକ ନିୟମିତ ହେବା ନେଇ ଘୋଷଣା କଲେ କେନ୍ଦ୍ର ସରକାର, ଏବଂ ବର୍ଷା ଯୋଗୁଁ ବିଳମ୍ବିତ ହୋଇଛି ଆଜିର ଆଇପିଏଲ୍ କ୍ରିକେଟ୍ ମ୍ୟାଚ୍। ବିସ୍ତୃତ ସମ୍ବାଦ, ଆସାମ, କେରଳମ୍ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀରେ ଆଜି ଶେଷ ହୋଇଛି ନିର୍ବାଚନ ପ୍ରଚାର। ଆସନ୍ତା ଗୁରୁବାର ଦିନ ପ୍ରଥମ ପର୍ଯ୍ୟାୟରେ ସେଠାରେ ହେବ ମତଦାନ। ଆସାମର 126, କେରଳମ୍ର 140 ଏବଂ ପୁଡୁଚେରୀର 30 ଆସନ ପାଇଁ ମତଗ୍ରହଣ କରାଯିବ। ପ୍ରଚାରର ଆଜି ଶେଷ ଦିନରେ ବିଭିନ୍ନ ରାଜନୈତିକ ଦଳର ଶୀର୍ଷ ନେତୃତ୍ୱ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଜନସମାବେଶ ଏବଂ ରୋଡ୍ ଶୋ ମାଧ୍ୟମରେ ଜୋରଦାର ପ୍ରଚାର କରିଛନ୍ତି। ଅନ୍ୟପକ୍ଷରେ ତାମିଲନାଡୁରେ ଏକକ ପର୍ଯ୍ୟାୟ ଏବଂ ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ନାମାଙ୍କନ ପତ୍ରଗୁଡ଼ିକର ଯାଞ୍ଚ ପ୍ରକ୍ରିୟା ଆଜି ଶେଷ ହୋଇଛି। ଆସନ୍ତା ଗୁରୁବାର ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ସମୟସୀମା ଧାର୍ଯ୍ୟ କରାଯାଇଛି। ଦେଶବ୍ୟାପୀ ପେଟ୍ରୋଲ, ଡିଜେଲ, ଏଲ୍ପିଜି ଓ ପିଏନ୍ଜିର ଯୋଗାଣ ସ୍ୱାଭାବିକ ରହିଥିବା ସରକାର କହିଛନ୍ତି। ପଶ୍ଚିମ ଏସିଆ ପରିସ୍ଥିତି ଉପରେ ଆୟୋଜିତ ଆନ୍ତଃ ମନ୍ତ୍ରଣାଳୟ ବୈଠକ ପରେ ନୂଆଦିଲ୍ଲୀରେ ଆଜି ଗଣମାଧ୍ୟମକୁ ସୂଚନା ଦେଇ ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟର ଯୁଗ୍ମ ସଚିବ ସୁଜାତା ଶର୍ମା କହିଛନ୍ତି, ଏଲ୍ପିଜି ବିତରକଙ୍କ ପାଖରେ ଯଥେଷ୍ଟ ପରିମାଣରେ ସିଲିଣ୍ଡର ଗଚ୍ଛିତ ରହିଛି। ସମସ୍ତ ପେଟ୍ରୋଲ୍ ପମ୍ପ ମଧ୍ୟ ସ୍ୱାଭାବିକ ଭାବେ କାର୍ଯ୍ୟ କରୁଛି। ପେଟ୍ରୋଲ୍ ଓ ଡିଜେଲ୍ର ପର୍ଯ୍ୟାପ୍ତ ଉପଲବ୍ଧତା ରହିବା ସହ କୌଣସି ସ୍ଥାନରେ ଅଭାବ ସମ୍ପର୍କିତ ତଥ୍ୟ ହସ୍ତଗତ ହୋଇନାହିଁ। ଏଲ୍ପିଜି ଅନ୍ଲାଇନ୍ ବୁକିଂ ପ୍ରାୟ 96% ବୃଦ୍ଧି ପାଇଥିବା ଶ୍ରୀମତୀ ଶର୍ମା କହିଛନ୍ତି। 5 କିଲୋଗ୍ରାମ ସିଲିଣ୍ଡରର ବିକ୍ରୟକୁ ବୃଦ୍ଧି କରିବା ଲକ୍ଷ୍ୟ ନେଇ ସରକାର ଏହାକୁ ଦ୍ୱିଗୁଣିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବୋଲି ଶ୍ରୀମତୀ ଶର୍ମା ସୂଚନା ଦେଇଛନ୍ତି। 5 କିଲୋଗ୍ରାମ ସିଲିଣ୍ଡରର ହାରାହାରି ଦୈନିକ ବିକ୍ରି ପୂର୍ବରୁ 77,000 ଥିବାବେଳେ ଏବେ ଏହା 1,00,000କୁ ବୃଦ୍ଧି ପାଇଛି।
पेट्रोल, डीजल, एलपीजी, पीएनजी की सप्लाई सामान्य है। एलपीजी डिस्ट्रीब्यूटरशिप्स पर कोई ड्राई आउट रिपोर्टेड नहीं है। इसी तरह सारे पेट्रोल पंप भी नॉर्मल ऑपरेट कर रहे हैं। एलपीजी सिलेंडर्स की डिलीवरी नॉर्मल है। ऑनलाइन बुकिंग लगभग 96% है और डीएसी या ओटीपी बेस्ड डिलीवरी लगभग 90% तक है।
बंदर, जहाज चलाचल और जलपथ मंत्रालय अतिरिक्त सचिव ମୁକେଶ ମଙ୍ଗଲ କହିଛନ୍ତି, ପଶ୍ଚିମ ଏସିଆ କ୍ଷେତ୍ରରେ ସମସ୍ତ ଭାରତୀୟ ନାବିକ ସୁରକ୍ଷିତ ରହିଛନ୍ତି। ପଶ୍ଚିମ ପାରସ୍ୟ ଉପସାଗରୀୟ ଅଞ୍ଚଳରେ 433 ଜଣ ଭାରତୀୟ ନାବିକଙ୍କ ସହ 16 ଭାରତୀୟ ପତାକାଯୁକ୍ତ ପଣ୍ୟବାହୀ ଜାହାଜ ଅଟକି ରହିଛି। ଏହାର ଚଳାଚଳ ନେଇ ସରକାରଙ୍କ ପକ୍ଷରୁ ସମନ୍ୱୟ ରକ୍ଷା ମାଧ୍ୟମରେ ପ୍ରୟାସ ଜାରି ରହିଛି ବୋଲି ସେ କହିଛନ୍ତି। ସାବରିମାଳା ମନ୍ଦିର ସମେତ ବିଭିନ୍ନ ଧାର୍ମିକ ସ୍ଥଳରେ ମହିଳା ଶ୍ରଦ୍ଧାଳୁଙ୍କ ପ୍ରତି ହେଉଥିବା ଭେଦଭାବ ଏବଂ ଧାର୍ମିକ ସ୍ୱାଧୀନତା ସମ୍ପର୍କିତ ଆବେଦନଗୁଡ଼ିକର ଶୁଣାଣି ଆଜି ସୁପ୍ରିମକୋର୍ଟରେ ଆରମ୍ଭ ହୋଇଛି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ଗଠିତ 9 ଜଣିଆ ସାମ୍ବିଧାନିକ ଖଣ୍ଡପୀଠରେ ଏହି ଶୁଣାଣି ଚାଲିଛି। ଅନ୍ୟମାନଙ୍କ ମଧ୍ୟରେ ବିଚାରପତି ଜଷ୍ଟିସ୍ ବିଭି ନାଗରତ୍ନା, ଜଷ୍ଟିସ୍ ଏମ୍ଏମ୍ ସୁନ୍ଦରେଶ, ଜଷ୍ଟିସ୍ ଅହସାନୁଦ୍ଦିନ ଅମାନୁଲ୍ଲା, ଜଷ୍ଟିସ୍ ଅରବିନ୍ଦ କୁମାର, ଜଷ୍ଟିସ୍ ଅଗଷ୍ଟିନ୍ ଜର୍ଜ ମସିହ, ଜଷ୍ଟିସ୍ ପ୍ରସନ୍ନ ଭି ଭାରାଲେ, ଜଷ୍ଟିସ୍ ଆର୍ ମହାଦେବନ ଏବଂ ଜଷ୍ଟିସ୍ ଜୟମଲ୍ୟ ବାଗ୍ଚି ଖଣ୍ଡପୀଠରେ ରହିଛନ୍ତି। ଶୁଣାଣି ପୂର୍ବରୁ କେନ୍ଦ୍ର ସରକାର ଲିଖିତ ଯୁକ୍ତି ଦାଖଲ କରି ସାବରିମାଳା ମନ୍ଦିରରେ ଋତୁସ୍ରାବ ବୟସ୍କ ମହିଳାଙ୍କ ପ୍ରବେଶ ଉପରେ କଟକଣାକୁ ବଜାୟ ରଖିବାକୁ ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରିଥିଲେ। ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ କ୍ଷେତ୍ର ପାଇଁ ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ ଯୋଜନା ଉତ୍ସାହଜନକ ଫଳ ପ୍ରଦାନ କରିଛି ବୋଲି ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରଣାଳୟ କହିଛି। ନୂଆଦିଲ୍ଲୀରେ ଆଜି ଗଣମାଧ୍ୟମକୁ ସମ୍ବୋଧନ କରି ମନ୍ତ୍ରଣାଳୟର ଯୁଗ୍ମ ସଚିବ ବି ପ୍ରବୀଣ କହିଛନ୍ତି ଏ କ୍ଷେତ୍ରରେ ନିବେଶ 9,000 କୋଟି ଟଙ୍କାରୁ ଅଧିକ ହୋଇଛି। ପୂର୍ବରୁ ଏଥିପାଇଁ ପ୍ରତିବଦ୍ଧ ଥିବା 7,000 କୋଟି ଟଙ୍କାକୁ ଏହା ଅତିକ୍ରମ କରିଛି। ଏହି ଯୋଜନା ଅଧୀନରେ ଉତ୍ପାଦର ବିକ୍ରି 10.58% ଏବଂ ରପ୍ତାନୀ 7.41% ବୃଦ୍ଧି ପାଇଛି ବୋଲି ଶ୍ରୀ ପ୍ରବୀଣ କହିଛନ୍ତି। ଯୋଜନା ଅଧୀନରେ ବାର୍ଷିକ ପ୍ରାୟ 34 ଲକ୍ଷ ଟନ୍ ଖାଦ୍ୟ ପ୍ରକ୍ରିୟାକରଣ ଏବଂ ସଂରକ୍ଷଣ ବ୍ୟବସ୍ଥା କରାଯାଇଛି। ଏ କ୍ଷେତ୍ରରେ 3 ଲକ୍ଷରୁ ଅଧିକ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଦିଲ୍ଲୀରେ ଅନଧିକୃତ କଲୋନୀଗୁଡ଼ିକୁ ଯେପରି ଅଛି ଯେଉଁଠାରେ ଅଛି ଆଧାରରେ ନିୟମିତ କରିବା ନେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବ୍ୟାପାର ମନ୍ତ୍ରୀ ମନୋହର ଲାଲ ଘୋଷଣା କରିଛନ୍ତି। ନୂଆଦିଲ୍ଲୀରେ ଆଜି ଗଣମାଧ୍ୟମକୁ ସମ୍ବୋଧନ କରି ଶ୍ରୀ ଲାଲ କହିଛନ୍ତି ଏହି କଲୋନୀଗୁଡ଼ିକୁ ସ୍ୱୀକୃତି ପ୍ରଦାନ କରାଯିବ। ଭବିଷ୍ୟତର ନିର୍ମାଣଗୁଡ଼ିକୁ ନଗର ନିଗମ ନିୟମାବଳୀକୁ କଡ଼ାକଡ଼ି ପାଳନ କରିବାକୁ ପଡ଼ିବ ବୋଲି ଶ୍ରୀ ଲାଲ କହିଛନ୍ତି। ନିୟମିତ ହୋଇଥିବା କଲୋନୀଗୁଡ଼ିକରେ ବାସିନ୍ଦାଙ୍କୁ ନିଜ ସମ୍ପତ୍ତିର ପଞ୍ଜୀକରଣ ପାଇଁ ଏହି ପଦକ୍ଷେପ ଉତ୍ସାହଜନକ ପ୍ରଦାନ କରିବ ବୋଲି ଶ୍ରୀ ଲାଲ ଆଶାବ୍ୟକ୍ତ କରିଛନ୍ତି। ଦିଲ୍ଲୀବାସୀ ଦୀର୍ଘକାଳୀନ ଧରି ସହରାଞ୍ଚଳ ଆହ୍ୱାନର ସମ୍ମୁଖୀନ ହୋଇଆସୁଛନ୍ତି। ତେବେ ନିର୍ମାଣ ସଂସ୍ଥା ଏବଂ ସରକାରଙ୍କ ମଧ୍ୟରେ ସମନ୍ୱୟର ଅଭାବ ଯୋଗୁଁ ଏପର୍ଯ୍ୟନ୍ତ ଏହାର ସମାଧାନ ହୋଇପାରିନାହିଁ। ଦିଲ୍ଲୀବାସୀଙ୍କ ପାଇଁ ବ୍ୟବସ୍ଥିତ ଏବଂ ପର୍ଯ୍ୟାୟକ୍ରମେ ସହରାଞ୍ଚଳ ସଂସ୍କାର ପାଇଁ ସରକାରଙ୍କର ଅଙ୍ଗୀକାରବଦ୍ଧତା ଉପରେ ମନ୍ତ୍ରୀ ଶ୍ରୀ ଲାଲ ଆଲୋକପାତ କରିଛନ୍ତି। ଏହି ନିଷ୍ପତ୍ତି ଫଳରେ ଅନଧିକୃତ କଲୋନୀଗୁଡ଼ିକରେ ଥିବା ସମସ୍ତ ପ୍ଲଟ୍ ଏବଂ ନିର୍ମିତ କୋଠାକୁ ଆବାସ ଭାବେ ବିବେଚନା କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦିଲ୍ଲୀବାସୀ ଏକ ଯୋଜନାବଦ୍ଧ ଏବଂ ସମାବେଶୀ ସହରାଞ୍ଚଳ ବିକାଶର ନୂତନ ପର୍ଯ୍ୟାୟ ଲକ୍ଷ୍ୟ କରୁଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ଲାଲ କହିଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା କହିଛନ୍ତି ଗତବର୍ଷ ଏହି ଅନଧିକୃତ କଲୋନୀଗୁଡ଼ିକର ବିକାଶ ପାଇଁ  700 କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା। ଚଳିତ ବଜେଟ୍ରେ ଏଥିପାଇଁ 800 କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ବୋଲି ସେ କହିଛନ୍ତି। ମଣିପୁରର 5ଟି ଉପତ୍ୟକା ଜିଲ୍ଲାରେ ଆଜି ବ୍ୟାପକ ବିକ୍ଷୋଭ ପ୍ରଦର୍ଶନ ହୋଇଛି। ବିଷ୍ଣୁପୁର ଜିଲ୍ଲାର ଟ୍ରୋଙ୍ଗ୍ ଲାଓବି ଗ୍ରାମର ଏକ ଘର ଉପରେ ଗତକାଲି ସନ୍ଦିଗ୍ଧ ଲୋକଙ୍କ ବୋମା ଆକ୍ରମଣରେ 2 ନାବାଳକଙ୍କ ମୃତ୍ୟୁ ପରିପ୍ରେକ୍ଷୀରେ ଏହି ବିକ୍ଷୋଭ ପ୍ରଦର୍ଶନ ହୋଇଛି। ବୋମା ଆକ୍ରମଣ ଘଟଣାରେ ଗୁରୁତର ଆହତ ହୋଇଥିବା 2 ପିଲାମାନଙ୍କର ମା ଏବେ ଇମ୍ଫାଲର ଏକ ହସ୍କିଟାଲରେ ଚିକିତ୍ସାଧୀନ ଅଛନ୍ତି। ସେହି ଗ୍ରାମରୁ ପୁଲିସ୍ ଏକ ବୋମା ମଧ୍ୟ ଜବତ କରିଛି। ଏହାକୁ ସୁରକ୍ଷିତ ଭାବେ ନିଷ୍କ୍ରିୟ କରାଯାଇଛି। ବିକ୍ଷୋଭ ଆରମ୍ଭ ହୋଇଥିବା 5ଟି ଯାକ ଜିଲ୍ଲାରେ ମୋବାଇଲ୍ ଏବଂ ଇଣ୍ଟରନେଟ୍ ସେବାକୁ 3 ଦିନ ପାଇଁ ବନ୍ଦ ରଖାଯାଇଛି। ମଣିପୁର ମୁଖ୍ୟମନ୍ତ୍ରୀ ୟୁମ୍ନମ୍ ଖେମ୍ଚାନ୍ଦ ଏହି ଆକ୍ରମଣ ଘଟଣାକୁ ଦୃଢ଼ ଭାବେ ନିନ୍ଦା କରିଛନ୍ତି। ଇମ୍ଫାଲରେ ଗଣମାଧ୍ୟମକୁ ସମ୍ବୋଧନ କରି ଶ୍ରୀ ଖେମ୍ଚାନ୍ଦ ଅପରାଧୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରତି ପ୍ରଦାନ କରିଛନ୍ତି। ଆକ୍ରମଣ ଘଟଣାର ତଦନ୍ତ ଦାୟିତ୍ୱ ଜାତୀୟ ତଦନ୍ତକାରୀ ସଂସ୍ଥା ଏନ୍ଆଇଏକୁ ହସ୍ତାନ୍ତର କରାଯିବା ନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ଖେମ୍ଚାନ୍ଦ ସୂଚନା ଦେଇଛନ୍ତି। ତୁର୍କୀର ଇସ୍ତାନବୁଲସ୍ଥିତ ଇସ୍ରାଏଲ୍ କନ୍ସୁଲେଟ୍ ପରିସର ବାହାରେ ପୁଲିସ୍ ଏବଂ ଆକ୍ରମଣକାରୀଙ୍କ ମଧ୍ୟରେ ବ୍ୟାପକ ଗୁଳି ବିନିମୟ ହୋଇଛି। ଏଥିରେ 2 ଜଣ ଆକ୍ରମଣକାରୀଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଗୁଳି ବିନିମୟରେ 2 ଜଣ ପୁଲିସ୍ ଅଧିକାରୀ ମଧ୍ୟ ଆହତ ହୋଇଛନ୍ତି। 2023ରେ ହମାସ ଏବଂ ଇସ୍ରାଏଲ୍ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଇସ୍ରାଏଲ୍ କନ୍ସୁଲେଟ୍ ନିକଟବର୍ତ୍ତୀ ଅଞ୍ଚଳରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଶ୍ରୀଲଙ୍କାରେ ବନ୍ଦୀ ଜୀବନ ବିତାଉଥିବା 30 ଜଣ ଭାରତୀୟ ମତ୍ସ୍ୟଜୀବୀ ମୁକ୍ତ ହେବା ପରେ ଆଜି ଚେନ୍ନାଇରେ ପହଞ୍ଚିଛନ୍ତି। ରାମେଶ୍ୱରମ୍ ଏବଂ କରାଇକାଲର ଏହି ମତ୍ସ୍ୟଜୀବୀମାନେ ମାଛ ଧରିବାକୁ ଯାଇ ଆନ୍ତର୍ଜାତିକ ଜଳସୀମାରେ ପ୍ରବେଶ କରିବା ପରେ ଶ୍ରୀଲଙ୍କା ନୌସେନା ଦ୍ୱାରା ଗିରଫ ହୋଇଥିଲେ। ସେମାନଙ୍କୁ କୋର୍ଟରେ ହାଜର କରାଯିବା ପରେ ଶ୍ରୀଲଙ୍କା ଜେଲ୍ରେ ବନ୍ଦୀ ଭାବେ ରଖାଯାଇଥିଲା। ତେବେ କୂଟନୈତିକ ହସ୍ତକ୍ଷେପ ଦ୍ୱାରା ସେମାନଙ୍କୁ ମୁକ୍ତ କରାଯାଇଛି। ଶ୍ରୀଲଙ୍କାରୁ ମତ୍ସ୍ୟଜୀବୀମାନେ ବିମାନ ଯୋଗେ ଆସି ଆଜି ଚେନ୍ନାଇରେ ପହଞ୍ଚିଥିଲେ। ଆକାଶବାଣୀରେ ଲୋକଙ୍କ ପଦ୍ମ ଧାରାବାହିକ କାର୍ଯ୍ୟକ୍ରମରେ ଆଜି ଅପରାହ୍ନ 5:10 ପ୍ରସାରିତ ସମାଜସେବୀ ଏସ୍ଜି ସୁଶୀଳାମ୍ମାଙ୍କ ସହ ସାକ୍ଷାତ ଆଲୋଚନା ଆସନ୍ତାକାଲି ପୁନଃ ପ୍ରସାରଣ କରାଯିବ। ଆକାଶବାଣୀର 100.1 ଗୋଲ୍ଡ ଚ୍ୟାନେଲ୍ରେ ଏହି କାର୍ଯ୍ୟକ୍ରମ ପୂର୍ବାହ୍ନ 9:10 ପ୍ରସାରଣ କରାଯିବ। ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଏବଂ ନ୍ୟୁଜ୍ ଏଆଇଆର୍ ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲ୍ ମଧ୍ୟ ଏହି କାର୍ଯ୍ୟକ୍ରମକୁ ଶ୍ରୋତାମାନେ ଶୁଣିପାରିବେ। ଆଇପିଏଲ୍ କ୍ରିକେଟ୍ରେ ଆଜି ହେବାକୁ ଥିବା ମ୍ୟାଚ୍ ବର୍ଷା ଯୋଗୁଁ ବିଳମ୍ବିତ ହୋଇଛି। ଗୁଆହାଟୀର ବର୍ଷାପାରା କ୍ରିକେଟ୍ ଷ୍ଟାଡିୟମ୍ରେ ରାଜସ୍ଥାନ ରୟାଲ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବା ନେଇ କାର୍ଯ୍ୟସୂଚୀ ରହିଛି। ପଏଣ୍ଟ ତାଲିକାରେ ରାଜସ୍ଥାନ ରୟାଲ୍ସ ଏବେ ତୃତୀୟ ସ୍ଥାନରେ ରହିଥିବା ବେଳେ ମୁମ୍ବାଇ ଇଣ୍ଡିଆନ୍ସ ଷଷ୍ଠ ସ୍ଥାନରେ ରହିଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ଆସାମ କେରଳମ୍ ଏବଂ ପୁଡୁଚେରୀରେ ଶେଷ ହେଲା ନିର୍ବାଚନ ପ୍ରଚାର। ଆସନ୍ତା ଗୁରୁବାର ଦିନ ହେବ ମତଦାନ। ଦେଶବ୍ୟାପୀ ତୈଳ ଏବଂ ଗ୍ୟାସ୍ ଯୋଗାଣ ସ୍ୱାଭାବିକ ରହିଥିବା ସ୍ୱଷ୍ଟ କଲେ ସରକାର। ସାବରିମାଳା ମନ୍ଦିର ସମେତ କେତେକ ଧାର୍ମିକ ସ୍ଥଳୀରେ ମହିଳା ଶ୍ରଦ୍ଧାଳୁଙ୍କ ପ୍ରବେଶ ସଂକ୍ରାନ୍ତ ଆବେଦନଗୁଡ଼ିକ ଉପରେ ସୁପ୍ରିମକୋର୍ଟରେ ଶୁଣାଣି ଆରମ୍ଭ। ଦିଲ୍ଲୀର ଅନଧିକୃତ କଲୋନୀଗୁଡ଼ିକ ନିୟମିତ ହେବା ନେଇ ଘୋଷଣା କଲେ କେନ୍ଦ୍ର ସରକାର ଏବଂ ବର୍ଷା ଯୋଗୁଁ ବିଳମ୍ବିତ ହୋଇଛି ଆଜିର ଆଇପିଏଲ୍ କ୍ରିକେଟ୍ ମ୍ୟାଚ୍। ସମ୍ବାଦ ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା।